श्रीमद्भागवतम द्वादश स्कंद 13 अध्याय श्लोक 23 नाम संकीर्तनं यस्य सर्व पाप प्रणाशनम् सर्व पाप प्रणाशनम् प्रणामो दुःख समनास्तं प्रणामो दुःख समनस्तं नमामि हरिं परम् नमामि हरिं परम् नाम संकीर्तनं यस्य सर्व पाप प्रणाशनम् प्रणाम दुःख समना तं नमामि हरिं परम् नाम संकीर्तनं यस्य सर्व पाप प्रणाशनम् प्रणाम दुःख समना तं नमामि हरिं परम् नाम संकीर्तनं यस्य सर्व पाप प्रणाशनम् प्रणाम दुःख समनस्तं नमामि हरिं परम् नाम संकीर्तनं यस्य सर्व पाप प्रणाशनम् प्रणाम दुःख समनस्तं नमामि हरिं परम् प्रकृतिर हवकथा प्रणाम दुःख समना तं नमामि हरिं परम् नाम संकीर्तनं यस्य सर्व पाप प्रणाशनम् प्रणाम दुःख समना तं नमामि हरिं परम् हरे कृष्ण पुस्त भक्त मातृवृंद आप मान को आमर जो चलती कथा वर्ल्ड होली नेम वीक सप्तम दिवस अंतिम दिवस आम भागवत अंतिम श्लोक पाठ करते आप मान सब स्वागत जना जाऊँगी पुरुषोत्तम आसिक स्वागत करमर भक्त मैंने दीपर जाड़ी तेणु यही भाव में ये हूँ भागवत अंतिम श्लोक 18,000 श्लोक भागवतम 18,000 श्लोक रही हूँ अंतिम श्लोक आम सौभाग्य मिलला आम के द्वदशक 13 अध्याय पाठ करवा कहना कि आज आमको सौभाग्य मिलला ये 13 अध्याय अंतिम श्लोक पाठ करवा तेणु ये जो श्लोक ये जो कथा कहते भागवतम ये आम शुणुचे सुत गोस्वामी सुत गोस्वामी नैमिषारण्य 88,000 ऋषि उपस्थित रही लीडर होती सौनक ऋषि एवं से विभिन्न प्रश्न पचार तार उत्तर सुत गोस्वामी दौंती 13 अध्याय सुत गोस्वामी कहते भागवतम 335 अध्याय अच्छा तेणु ये सब अध्याय वर्णना कर सर ये अध्याय आरंभ में प्रथम श्लोक कहते जंग ब्रह्मा वरुणेन्द्र रुद्र मरुता सुनती दिव्य स्तवे वेदे संग बदकंपनिषदे गायंती जम श्याम ज्ञानावस्थित तद्गतेन मनसा पश्यन्ति जम योगिना यस्यान्तं न विदुषुरासुर गण देवा तस्मै नमः ये श्लोकटी कहीं कहले सुत गोस्वामी ये अध्याय भागवतम शेष करेंगे ये अध्याय अंतिम अध्याय तेणु भगवान प्रति प्रणाम प्रणाम करी भगवान को जहाँ को ब्रह्मा वरुण इंद्र रुद्र मरुत एम समस्ते बहुत दिव्य स्तव माध्यम भगवान को प्रणाम करती एवं वेदरे तार 6 अंग रही अंग 6 अंग रही वेदर एवं ଉପନିଷଦ ଇତ୍ୟାଦି ମାଧ୍ୟମରେ ଯେଉଁ ଯାଆନ୍ତି ଗାଆନ୍ତି ଯେଉଁ ସାମ କାହା ଭଗବତ ଗୀତାରେ ଭଗବାନ କହିଲେ ବେଦା ବେଦନା ସମବେଦସ୍ମୀ କିନ୍ତୁ ସାମବେଦରେ ଭଗବାନଙ୍କର ବିଭିନ୍ନ ସ୍ତୁତି କରାଯାଇଛି ସାମ କାହା ଧ୍ୟାନ ଉପସ୍ଥିତ ତତ୍କଥିନ ମାନେ ସା ପଶୁଛନ୍ତି ଯେଉଁ ଯୋଗୀନ ଯୋଗୀମାନେ ଯାହାଙ୍କୁ ଧ୍ୟାନରେ ଦର୍ଶନ କରନ୍ତି ଭଗବାନଙ୍କୁ ଦର୍ଶନ କରନ୍ତି ସେଇ ଭଗବାନଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି ସାହାନ୍ତମ ନ ବିଧୁ ଯାହାଙ୍କର ଅନ୍ତ କେହି ଜାଣିପାରିବେ ନାହିଁ ସୁର ସୁରାଗଣ ଅସୁରମାନେ ବା ଦେବତାମାନେ ଯାହାଙ୍କର ଅନ୍ତ ଜାଣିପାରିବେ ନାହିଁ ଦେବାୟ ତସ୍ମୈ ନମଃ ସେଇ ଭଗବାନଙ୍କୁ ମୁଁ ପ୍ରଣାମ କରୁଛି ଅନ୍ତିମରେ ସେ କହିବାର ଉଦ୍ଦେଶ୍ୟ ସତଗୋସ୍ୱାମୀଙ୍କର ଭାବ ହେଉଛି ସେ ପ୍ରଭୁଙ୍କର କ'ଣ ଆମେ ବର୍ଣ୍ଣନା କରିବା କିଛି ବର୍ଣ୍ଣନା କରିପାରିଲୁ ନାହିଁ ଖାଲି ଗୋଟେ ପ୍ରଣାମ କରୁଛି ଏଇଭଳି ଭାବରେ ଏଇ ଶ୍ଳୋକଟି ସେ କହିଛନ୍ତି କିନ୍ତୁ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଏ ଶ୍ଳୋକର ଭାବାର୍ଥରେ ବିଭିନ୍ନ ଆଚାର୍ଯ୍ୟମାନେ କହୁଛନ୍ତି ବିଷ୍ଣୁ ଚକ୍ରବର୍ତ୍ତୀ କହୁଛନ୍ତି ଯେଉଁଭଳି ଭାବରେ ସମୁଦ୍ର ମନ୍ଥନ ଲୀଳାଟି ଅଷ୍ଟମ ସ୍କନ୍ଧ 5-12 ଏଇ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା ସମୁଦ୍ର ମନ୍ଥନରୁ ଅମୃତ ବାହାରିଥିଲେ ସେହିଭଳି ଭାବରେ ବେଦ ରୂପକ ସମୁଦ୍ରକୁ ମନ୍ଥନ କରାଯାଇଛି ବେଦ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି ଏ ବେଦେଇ ଯେ ନେଇ ଯେ ନେଇବ ଶ୍ରୀ ଶ୍ରୀ ସୀତାରାମ ହନୁମାନ ସମୁଦ୍ର ମନ୍ଥିତ ସମୁଦ୍ରରୁ ମନ୍ଥନ କରିକିରି ତେନେଇବ ଭଗବତା ସେହିଭଳି ଭାବରେ ଭଗବତା ଭଗବାନ ମହିନୀ ରୂପେଣ ମହିନୀ ରୂପରେ ଆସି ଅସୁରାନ୍ ବଞ୍ଚେଇଥିବା ଅସୁରମାନେ ରହିଥିଲେ ଆଗ ପାଇବେ ବୋଲି ଦେଇଯାଇଥିଲେ ଅମୃତକୁ ଧନ୍ୱନ୍ତରୀଙ୍କ ଠାରୁ ଧରି ପଳାଇ ଯାଇଥିଲେ କିନ୍ତୁ ପିଇପାରିଲେ ନାହିଁ ଆଉ ବର୍ଣ୍ଣ କ'ଣ ଆକୁ ଦେଇଦେଲେ ମୋହିନୀ ମୂର୍ତ୍ତିଙ୍କୁ ଦେଖିକି ମୋହିତ ହେଇକି ସମସ୍ତେ ଦେଇଦେଲେ ଏବଂ ଭାବୁଛନ୍ତି ଆମକୁ ସେ ପ୍ରଥମେ ଦେବେ କିନ୍ତୁ ଭଗବାନ ତାଙ୍କୁ ବଞ୍ଚନା କରିଦେଲେ ତାଙ୍କୁ ଅଲଗା ଅଲଗା ଧାଡ଼ିରେ ବସେଇଦେଲେ ଅସୁରମାନ ବସ ବହୁତ ଲୀଳା ଅଛି ଅଷ୍ଟମ ସ୍କନ୍ଧ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସମୁଦ୍ର ଏ ଯେଉଁ ଦିଆଯାଇଛି କ'ଣ ଏ ଯେଉଁ ଅମୃତ ବଣ୍ଟନ କରାଯାଇଛି ଆଜି ସବୁ ଅମୃତ ବଣ୍ଟନ କରାଯାଉଛି ବର୍ତ୍ତମାନ ଶୁଣିବା ଏଇଭଳି ଭାବରେ ଅସୁରମାନଙ୍କୁ ବଞ୍ଚିତ କରିବି ସ୍ୱ ଭକ୍ତେ ଭିଓ ଅମୃତକୁ କାହାକୁ ଦେଲେ ନା ନିଜ ଭକ୍ତମାନଙ୍କୁ ତ ଦେବେ ଭିଓ ଯଥା ଦତ୍ତଂ ଯେଉଁଭଳି ଭାବରେ ଦେଇଥିଲେ ଦେବତାମାନଙ୍କୁ ସେହିଭଳି ଭାବରେ ତଥେବ ବେଦ ସମୁଦ୍ର ମଥନତଂ ଏ ବେଦ ରୂପ ଗୋଟେ ସମୁଦ୍ର ହଜାର ହଜାର ଶ୍ଳୋକ ରହିଛନ୍ତି ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଏଇସବୁକୁ ମନ୍ଥନ କରିକିରି ଭକ୍ତ୍ୟାମୃତମିଦମ୍ ଇଏ ଭକ୍ତି ରୂପକ ଅମୃତ ଭକ୍ତି ଅମୃତମିଦମ୍ ଇଏ ଭକ୍ତି ରୂପକ ଅମୃତକୁ ଶ୍ରୀ ଭାଗବତ ରୂପେଣ ଇଏ ହେଉଛି ଭାଗବତ ଇଏ ଅମୃତ ଏ ସମୁଦ୍ର ମନ୍ଥନ ବେଦ ରୂପକ ସମୁଦ୍ର ମନ୍ଥନରୁ ଏ ଭାଗବତ ରୂପକ ଅମୃତ ଆସୁଛି ଭାଗବତ ରୂପକ ଅମୃତ ଆସୁଛି ଅଭକ୍ତା ଅସୁରାନ୍ ବଞ୍ଚେଇଥିବା ଏଇଟାକୁ ମଧ୍ୟ ସମସ୍ତେ ପାଇପାରିବେ ନାହିଁ ଇଏ ଭାଗବତ ରୂପକ ଅମୃତକୁ ଯେଉଁମାନେ ଭକ୍ତ ନୁହନ୍ତି ଯେଉଁମାନେ ଅସୁର ସେମାନଙ୍କୁ ମଧ୍ୟ ଦିଆଯିବ ନାହିଁ ତାଙ୍କୁ ବଞ୍ଚନା କରିକରି ବଞ୍ଚେଇଥିବା ଯୁଷ୍ମାଭ୍ୟମ ତଦାତୁ ଏଇଟାକୁ ସୁତ ଗୋସ୍ୱାମୀ କହୁଛନ୍ତି ଯୁଷ୍ମାଭ୍ୟମ ସେଠି ଯେଉଁ 88,000 ଋଷି ରହିଛନ୍ତି ଏବଂ ସେ ପରମ୍ପରାରେ ଯେଉଁମାନେ ସବୁ ଆସୁଛନ୍ତି ସେମାନଙ୍କୁ ଏଇଟା ଦଧାତୁ ସେ ଭଗବାନ ପ୍ରଦାନ କରନ୍ତୁ ଦଧାତୁ ଇତି ଭକ୍ତମାନଙ୍କ ପ୍ରତି ଆଶୀର୍ବାଦ ଏ ଭକ୍ତମାନଙ୍କ ପ୍ରତି ଆଶୀର୍ବାଦ ଦେଇଛନ୍ତି ସୁତ ଗୋସ୍ୱାମୀ ଦେଖନ୍ତୁ ଯେଉଁମାନେ ଭାଗବତ ଶୁଣିବେ ସେ ଆଶୀର୍ବାଦ ପ୍ରାପ୍ତ ହେବେ ଏ ଭାଗବତ ରୂପକ ଅମୃତକୁ ପ୍ରାପ୍ତ ହେବେ ସେମାନେ ଆଉ ଯେଉଁମାନେ ଶୁଣିବେ ନାହିଁ ସେମାନେ ଅସୁର ସେମାନେ ଯଦି ବଞ୍ଚିତ ହେଲେ ଯେଉଁଭଳି ଭାବରେ ଅସୁରମାନେ ବଞ୍ଚିତ ହୋଇଥିଲେ ସେହିଭଳି ଭାବରେ ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ ରହିଛି ତେଣୁ ତା ପର ଶ୍ଳୋକରେ ସୁତ ଗୋସ୍ୱାମୀ ଭଗବାନଙ୍କର କୂର୍ମ ରୂପ କଥାକୁ ସ୍ମରଣ କରିଛନ୍ତି ଭଗବାନ କୂର୍ମ ରୂପରେ ଯେମିତି ଏଇ ସମୁଦ୍ର ମନ୍ଥନ ଲୀଳାରେ ଏଇ କୂର୍ମ ବାହାରିଥିଲେ ଲକ୍ଷେ ଯୋଜନର କଇଁଚ କୂର୍ମ ଲକ୍ଷେ ଯୋଜନ ବିସ୍ତାର ହୋଇଥିଲା ହିସାବ କରିପାରିବା ଆମେ ଲକ୍ଷେ ଯୋଜନ ମାନେ 800,000 ମାଇଲ 12,000 କିଲୋମିଟର କେତେ ହେବ ଏଇଠୁ ହିସାବ କଲେ କେତେ ହେବ ଏତିକି ଏଭଳି ଆକାରରେ ଭଗବାନ ବାହାରିଥିଲେ, କର୍ମ ରୂପରେ ବାହାରିଥିଲେ। ତେଣୁ ଭଗବାନ ସେଇ ଶ୍ଳୋକଟି କହୁଛନ୍ତି ଯେ ପୃଷ୍ଠେ ବ୍ରାହ୍ମ୍ୟତ୍ ମନ୍ଦ ମନ୍ଦର ଗିରି ଗ୍ରଭାଗ୍ର କଣ୍ଡୁୟନା ନିଦ୍ରାଳୋକମଟ କୃତେ ଭଗବତ ଶ୍ୱାସ ନୀଳୋପାନ୍ତୁ ଯତ୍ ସଂସ୍କାର କଳାନୁବର୍ତ୍ତନ ବସାତ୍ ବେଳା ନିଭେନାମ୍ ବସାଂ ଜାତା ୟତ ମତନ୍ତ୍ରିତଂ ଜଳ ନିଧେ ନ୍ୟାଦ୍ୟା ବିଶ୍ରାମ୍ୟତି। ସମୁଦ୍ରରେ ଯେଉଁ ଏପର୍ଯ୍ୟନ୍ତ ଢେଉ ବାହାରୁଛି କାହିଁକି ନା ସେଇ ଭଗବାନ ପୃଷ୍ଠେ ତାଙ୍କର ପୃଷ୍ଠରେ ଭ୍ରାମ୍ୟ ମନ୍ଦ ମନ୍ଦରଗିରି ଏଇ ଯେ ମନ୍ଦରଗିରି ସୁନାର ପର୍ବତକୁ କ'ଣ ଘର୍ଷଣ ହେଉଥିଲା। ଦେବତାମାନେ ଗୋଟେ ପଟେ ରହିଲେ, ଯେଉଁ ନାଗ ବାସୁକି ନାଗ ଅନନ୍ତ ଶାସୀ ନାଗାନା ସର୍ପାଣବାସୀ ବାସୁକି ଭଗବତୀତାର ଭଗବାନ କହିଲେ। ବାସୁକି ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି, ଏଇ ବାସୁକି ଦ୍ୱାରା ମନ୍ଥନ କରିକି ମନ୍ଥନ କରୁଥିଲେ ଏ ମନ୍ଦାର ପର୍ବତ ସୁନାର ପର୍ବତ, ଏଇଟାକୁ ମନ୍ଥନ ଦଣ୍ଡ କରାଯାଇଥିଲା ଏବଂ ଦୌଡ଼ି ହେଇଥିଲା ଏଇ ବାସୁକି। ଏଇଭଳି ଭାବରେ ମୁଖପଟେ ରହିଥିଲେ ଅସୁରମାନେ, ଅନ୍ୟ ପଛପଟେ ରହିଥିଲେ ଦେବତାମାନେ, ସ୍ୱୟଂ ଭଗବାନ ଅଜିତ ମଧ୍ୟ ସେଇଠି ରହିଛନ୍ତି। ଏଇଭଳି ଭାବରେ ମନ୍ଥନ ହେଉଥିଲା ମନ୍ଦର ମନ୍ଦର କି ଗଭାଗ୍ର କଣ୍ଡୁଏ ନା ଭଗବାନଙ୍କର ଯେଉଁ ପୃଷ୍ଠରେ ତା ପିଠିରେ ଯେଉଁ ରହିଛନ୍ତି ଗିରି ମନ୍ଥନ ହେଉଥିଲା, ଘରଘର 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 କରିକି ଭୀଷଣ ଶବ୍ଦ ହେଉଥିଲା। ଇଏ ହେଉଥିଲା ଭଗବାନ କଷ୍ଟ ହେଉଥିଲା, ନିଦ୍ରା ବେଳୁ ଭଗବାନ ନିଦ୍ରା ଚାଲିଗଲେ, ଆମକୁ ଯେମିତି କୁଣ୍ଡେଇ ଦେଲେ ଆମକୁ ବହୁତ ଆନନ୍ଦ ଲାଗେ, ସେଇଭଳି ଭାବରେ ଭଗବାନଙ୍କୁ ଆନନ୍ଦ ଲାଗୁଥିଲା। ଯଦି କୁଣ୍ଡେଇ ଲାଗୁଥିବ ତାକୁ ଯଦି କୁଣ୍ଡେଇ ଦେବେ କେତେ ଆନନ୍ଦ ଲାଗିବନି, ସେଇଭଳି ଭାବରେ ଭଗବାନଙ୍କୁ ଭଗବାନଙ୍କର ଏସବୁ କିଛି ନାହିଁ, କିନ୍ତୁ ଏ ଭଗବାନଙ୍କର ଭଗବତା ଦେଖାଉଛନ୍ତି ତାଙ୍କୁ କୁଣ୍ଡେଇ ଦେଲେ ଯେମିତି ଆନନ୍ଦ ଲାଗେ, ସେଇଭଳି ଭାବରେ ଭଗବାନ ନିଦ୍ରା ଚାଲିଗଲେ ନିଦ୍ରାବେଳ କମଟ କୃତେ ଭଗବତ ଶ୍ୱାସ ଯେତେବେଳେ ଜଣେ ଶୋଇପଡ଼ିବ ଗଭୀର ନିଦ୍ରା ହୋଇଯିବ ତା'ର ଶ୍ୱାସ ବଢ଼ିଯିବ, କିଏ ମଧ୍ୟ ଘୁଙ୍ଗୁଡ଼ି ମାରିବେ ତାଙ୍କର ଶ୍ୱାସ ବଢ଼ିଯିବ, ସେ ଯେଉଁ ଶ୍ୱାସ ହୁଏ ଶ୍ୱାସ ନୀଳ ପାଆନ୍ତୁ ଭ ସେଇ ଶ୍ୱାସ ନୀଳ ମୋତେ ରକ୍ଷା କରନ୍ତୁ ଭ ସେ ଆମେମାନେ ସମସ୍ତଙ୍କୁ ଭ ବହୁବଚନରେ କୁହାଯାଇଛି। ସୁତ ଗୋସ୍ୱାମୀ କହୁଛନ୍ତି, ସବୁ ଶ୍ରୋତାମାନଙ୍କୁ ନେଇକି କହୁଛନ୍ତି, ସିଏ ଯିଏ ଶୁଣିବେ ତାଙ୍କୁ ସେ ରକ୍ଷା କରିବେ ସେ ଭଗବାନଙ୍କ ଶ୍ୱାସ ନୀଳ। ଯତ୍ ସଂସ୍କାର କଳାନୁବର୍ତ୍ତନ ବସାତ୍ ବେଳା ନିଭାନିମ୍ବା ଏ ପର୍ଯ୍ୟନ୍ତ ମଧ୍ୟ ଯାହାତାୟତ ଯେଉଁ ଚାଲୁଛି ଅତନ୍ତ୍ରିତ କୌଣସି ସମୟରେ ବନ୍ଦ ହେଉନାହିଁ, ଶୋଇପଡ଼ୁନାହିଁ ନିଦ୍ରା ଢେଉ ଶୋଇପଡ଼ୁନାହିଁ, ଅତନ୍ତ୍ରିତ କୌଣସି ତନ୍ଦ୍ରା ନାହିଁ, ଜଳ ନିଧେ ନାଦ୍ୟା ବି ବିଶ୍ରାମ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବିଶ୍ରାମ ନାହିଁ। ଭଗବାନ ଯେଉଁ ନିଶ୍ୱାସ ନେଲେ ଢେଉ ଚାଲିଛି, ସେହି ଭଗବାନଙ୍କର ଶ୍ୱାସ ନୀଳ ଆମକୁ ରକ୍ଷା କରନ୍ତୁ। ଆମେ ସମସ୍ତ ଶ୍ରୋତାମାନଙ୍କୁ ଏସବୁ ଆଶୀର୍ବାଦ ଦେଇଛନ୍ତି ସୁତ ଗୋସ୍ୱାମୀ। ଏହି ଅଧ୍ୟାୟରେ ବହୁତ ସୁନ୍ଦର ସୁନ୍ଦର ଶ୍ଳୋକ ଅଛନ୍ତି, ଆମେ ତ ଏ ଅଧ୍ୟାୟ କେବେ ପଢ଼ିବା କ'ଣ ହେବ କହିହେଉ ନାହିଁ, କିନ୍ତୁ ଅନ୍ତତଃପକ୍ଷେ ଆମକୁ ସୁଯୋଗ ମିଳିଲା ଏ ଅଧ୍ୟାୟଟି ଆମେ କହିଲେ ମୁଁ ଭାବୁଥିଲି କେଉଁଟା କହିବି, ଯାହା ବି ହେଉ ଭଗବାନଙ୍କ ଇଚ୍ଛାରେ ଆଜି ଏହି ଶ୍ଳୋକଟି କୁହାଗଲା। ଏଥିରେ ବହୁତ ସୁନ୍ଦର ସୁନ୍ଦର ଶ୍ଳୋକ ଅଛନ୍ତି, ଆମେ ସବୁ ଜାଣିବା କଥା କ'ଣ କ'ଣ ସବୁ ରହିଛି। ସର୍ବ ବେଦାନ୍ତ ସାର ହିଁ ଶ୍ରୀ ଭାଗବତ ଇଷ୍ୟତେ ତଦ୍ରଶାମ ଚତୁର୍ଥସ୍ୟ ନାନ୍ୟତ୍ର ସାର ଅଧିକଚେ। ସର୍ବ ବେଦାନ୍ତ ସାର ଇଏ ହେଉଛି, ସମସ୍ତ ଶାସ୍ତ୍ର ରଚନା କରିସାରିକି ବ୍ୟାସଦେବ ଅନ୍ତିମରେ ବେଦାନ୍ତ ରଚନା କଲେ 555 ସୂତ୍ର, ଏଥିରେ ଶ୍ଳୋକ ନାହିଁ ଏଥିରେ ସୂତ୍ର, ସଂକ୍ଷେପରେ କୁହାଯାଇଛି ଅଥାତ ବ୍ରହ୍ମ ଜିଜ୍ଞାସା। ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଏଇଭଳି ଭାବରେ ଯେଉଁ ବେଦାନ୍ତର ସାର ହେଉଛି ଏଇଟା, ସର୍ବ ବେଦାନ୍ତ ସାର ହିଁ ଶ୍ରୀ ଭାଗବତ ମିଶ୍ୟତେ, ଏ ଭାଗବତ ମହିମା ବର୍ଣ୍ଣନା କରାଯାଉଛି ଏ ଅଧ୍ୟାୟରେ, ଭାଗବତ ମିଶ୍ୟତେ ତଦ୍ରଶାନ୍ତ ତୃତୀୟସ୍ୟ। ଏ ଯେଉଁ ଭାଗବତ ରୂପକ ରସ ଯେଉଁ ପକେଇ ଅମୃତ, ଏଥିରେ ଯେଉଁମାନେ ତୃପ୍ତ ହେଇଯାଇଛନ୍ତି ବା ତୃପ୍ତି ପାଉଛନ୍ତି ସେମାନେ ଆଉ କେଉଁଥିରେ ତୃପ୍ତି ପାଇପାରିବେ ନାହିଁ, ନାନ୍ୟତ୍ର ସାତ୍ରତି କୋଚିତ। ଆଉ ଯେତେ ପୁରାଣ ଉପନିଷଦ ଯାହା ବେଦ ଇତ୍ୟାଦି ସବୁ ଦେଲେ ମଧ୍ୟ ସିଏ ସେଥିରେ ଆନନ୍ଦ ପ୍ରାପ୍ତ ହେବେ ନାହିଁ, ଯଦି ଛାଡ଼ିଦେବେ ସବୁ ତ୍ୟାଗ କରିଦେବେ, କେବଳ ଭାଗବତକୁ ଶ୍ରବଣ କରିବେ, ନାନ୍ୟତ୍ର ସେଭଳି ରତି କେଉଁଠି ପ୍ରାପ୍ତ ହେଇପାରିବେ ନାହିଁ, ନାନ୍ୟତ୍ର ସାତ୍ରତି କୋଚିତ। ଏ ଭାଗବତ ମହାତ୍ମା ସବୁ ଦେଖନ୍ତୁ ଗୋଟିଏ ପରେ ଗୋଟିଏ ଶ୍ଳୋକ ସବୁ ରହିଛନ୍ତି, ବହୁତ ସୁନ୍ଦର ସୁନ୍ଦର ଶ୍ଳୋକ ରହିଛନ୍ତି। ନିମ୍ନ ଗାନାଂ ଯଥା ଗଙ୍ଗା ଦେବାନାଂ ଅଚ୍ୟୁତ ଯଥା ବୈଷ୍ଣବାନାଂ ଯଥା ଶମ୍ଭୁ ପୁରାଣାନ ଇଦମ୍ ତଥା ଭାଗବତ ମହାତ୍ମ୍ୟ ନାମ ମହାତ୍ମ୍ୟ ରହିଛି ଭାଗବତ ମହାତ୍ମ୍ୟ ତ ରହିଛି ନିମ୍ନ ଗାନାଂ ଯଥା ଗଙ୍ଗା ନଦୀ ନଦୀମାନ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା ନିମ୍ନ ଗାନ ଭଗବାନ ପାଦପଦ୍ମ ଗୌତ କରି ଆସୁଛନ୍ତି ଗଙ୍ଗା ଏ ଭାଗବତ ଗୀତାକୁ ମଧ୍ୟ ଗଙ୍ଗା ବୋଲି କୁହାଯାଇଛି ଭାଗବତ ମଧ୍ୟ ଗୋଟେ ଗଙ୍ଗା ଭଳି ଭଗବାନଙ୍କର ମୁଖପଦ୍ମରୁ ଆସୁଛନ୍ତି ଭାଗବତରେ ଅନେକ କଥା ରହିଛି ଭଗବାନ ନିଜେ ମଧ୍ୟ କହିଛନ୍ତି ଏବଂ ଗୀତାକୁ ବିଶେଷ ଭାବରେ ଗୀତା ଗଙ୍ଗ ଦପନ ପିତୁଆ ବୋଲି କୁହାଯାଇଛି ଗୀତା ମହାତ୍ମ୍ୟରେ କୁହାଯାଇଛି ମଳ ନିର୍ମୋଚନ ପୁଂସାଂ ଜଳ ସ୍ନାନ ଦିନେ ଦିନେ ସକୃତ ଗୀତାମ୍ବସୀ ସ୍ନାନ ସଂସାର ମଳନାଚନ ଯେଉଁ ରହିଛି ଆମେ ଆମର ସବୁଦିନ ସ୍ନାନ କରୁଛେ ମଳ ଆମର ଯେଉଁ ମଇଳା ସବୁ ରହିଛି ସଫା ହୋଇଯାଉଛି ମଳ ନିର୍ମୋଚନ ସ୍ନାନ ପ୍ରତିଦିନ ଆମେ ସ୍ନାନ କରୁଛେ କିନ୍ତୁ ଗୀତା ଏଭଳି ଗୋଟେ ଗଙ୍ଗା ଜଳ ଗଙ୍ଗା ଜଳ ଭଳି ଯେଉଁଥିରେ ସକୃତ ଗୋଟିଏ ଥର ଯଦି ସ୍ନାନ କରିଦେଲେ ତାହେଲେ ସଂସାର ମଳ ନାଶନ ସଂସାର ରୂପକ ଯେଉଁ ମଳ ରହିଛି ପୁନରବି ଜନନମ ପୁନରବି ମରଣମ ସିଏ ସବୁ ନଷ୍ଟ ହୋଇଯିବ ଆଉ ରହିବ ନାହିଁ ମଇଳା ପୁରା ଧୌତ ହୋଇଯିବ ପବିତ୍ର ହୋଇଯିବ ଆଉ ଧାମକୁ ଯିବେ ଆଉ ଗୋଟେ ଆଉ ଏଇ ଗୀତା ମହାତ୍ମ୍ୟରେ ଏଇଟା ବର୍ଣ୍ଣନା କରାଯାଇଛି ଏଇ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି ଗୀତା ମହାତ୍ମ୍ୟ ସେଥିରୁ କୁହାଯାଇଛି ଯେ କୌଣସି ଶ୍ଳୋକ ଯେଉଁ ରହିଛନ୍ତି ଏ ଯେଉଁ ଗଙ୍ଗା ସ୍ୱୟଂ ମୁଁ ତ ଏଇଟା କହିଲି କି ତାଙ୍କ ପୁନରୁଦ୍ଧାର ନ ବିଦ୍ୟତେ ଏଇଟା କହିଲି ନା କହିନି ମୂଳଟା କ'ଣ ମୂଳଟା ହେଉଛି ମଳ ନିର୍ମୋଚନ ଏଇଟା ମୁଁ କହିଲି ନାଇଁ କି ଗୀତା ସୁଗୀତା କର୍ତ୍ତବ୍ୟମ୍ କିମନେ ଶାସ୍ତ୍ର ବିସ୍ତରୀ ଯାହା ସ୍ୱୟଂ ପଦ୍ମନାଭ ମୁଖ ପଦ୍ମାଦମ ସୁଦମ୍ ଏ ଗଙ୍ଗା ଭଗବାନ ପାଦପଦ୍ମରେ ଆସିଛନ୍ତି ଆଉ ଗୀତା ଭଗବାନ ମୁଖପଦ୍ମରେ ଆସିଛନ୍ତି ଭାଗବତ ମଧ୍ୟ ଉଦ୍ଧବ ଗୀତା ବୋଲି କୁହାଯାଏ ଏଥିରେ ଏକାଦଶ କନ୍ଥରେ ଭଗବାନ ନିଜେ କହିଛନ୍ତି ଭଗବାନ ମୁଖପଦ୍ମରେ ଆସିଛନ୍ତି ଭାଗବତମ୍ ଇଏ ମଧ୍ୟ ଗୋଟେ ଗଙ୍ଗା ଏବଂ ଭାରତ ଅମୃତ ସର୍ବସ୍ୱ ଏଇ ଯେଉଁ ଗୀତା ଯେଉଁ ରହିଛି ଆମେ ପାଠ କରୁଛୁ ସବୁଦିନ ସକାଳେ ଇଏ ହେଉଛି ଭାରତ ମହାଭାରତରେ ଇଏ ଗୋଟେ ଅମୃତ ଭାରତ ଅମୃତ ସର୍ବସ୍ୱ ବିଷ୍ଣୁ ଭକ୍ତା ଦୁନିଶୁତମ୍ ଇଏ ଯେଉଁ ଗଙ୍ଗା ଭଗବାନ ମୁଖ ବିଷ୍ଣୁଙ୍କର ମୁଖରୁ ଆସିଛନ୍ତି ବିଷ୍ଣୁ ଭକ୍ତା ଦୁନିଶୁତମ୍ ଗୀତା ଗଙ୍ଗୋଦକଂ ପିତ୍ୱା ଏ ଗୀତା ରୂପ ଗଙ୍ଗା ଯେଉଁ ରହିଛି ଜଳ ଏଇଟାକୁ ଯଦି ଆମେ ପାନ କରିବା ପୁନର୍ଜନ୍ମ ନ ବିଦ୍ୟତେ ଆଉ ପୁନର୍ଜନ୍ମ ହେବ ନାହିଁ ଗୀତା ଗଙ୍ଗାର ଏଭଳି ମହତ୍ଵ ରହିଛି ଏମିତି କୁହାଯାଇଛି ଏକ ଶାସ୍ତ୍ରମ ଦେବକୀ ପୁତ୍ର ଗୀତ ଏକ ଦେବ ଦେବକୀ ପୁତ୍ର ଏବ ଏକ ମନ୍ତ୍ର ତସ ନାମାନି ଜାନି କର୍ମ ଏକ ତସ ଦେବସ ସେବା ଏ ଗୋଟିଏ ଏକ ଏକ ଶାସ୍ତ୍ରମ ଦେବକୀ ପୁତ୍ର ଏବ ଏ ଭଗବତ ଗୀତା ଏଭଳି ଶାସ୍ତ୍ର ଏ ଗୀତା ଶାସ୍ତ୍ର ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି ବର୍ତ୍ତମାନ ଭାଗବତ ଶାସ୍ତ୍ର କଥା କହିବା ମହାତ୍ମ୍ୟ ଏକ ଦେବ ଦେବପୁତ୍ର ହେବ ଦେବତା 33 କୋଟି ଦେବତା ଅଛନ୍ତି କିନ୍ତୁ ଇଏ ଯେଉଁ ଦେବକୀ ପୁତ୍ର ଭଗବାନ କୃଷ୍ଣ ସିଏ ହେଉଛନ୍ତି ଶ୍ରେଷ୍ଠ ଏକ ଦେବ ଦେବୀ ପୁତ୍ର ହେବ ଏକ ମନ୍ତ୍ର ତ ସେ ନା ମାନି ଯାହାନି ଗୋଟିଏ ମନ୍ତ୍ର ଅନେକ ହଜାର ହଜାର ଲକ୍ଷ ଲକ୍ଷ ମନ୍ତ୍ର ଅଛନ୍ତି ଏକ ମନ୍ତ୍ର କ'ଣ ସିଏ ନା ତସ ନା ମାନି ତାଙ୍କର ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 କର୍ମ ଏକ ତେସ ଦେବସ ସେବା ଗୋଟିଏ କର୍ମ ମାନବ ମାତ୍ରକି ଗୋଟିଏ କର୍ମ ସେ ହେଉଛି ତାଙ୍କ ଶିବ ଭଗବାନଙ୍କ ସେବା କରିବା ତସ ଦେବସ ସେବା ସ୍କନ୍ଦ ପୁରାଣରେ ଗୀତା ମହାତ୍ମା ରହିଛି ସେମିତି ପଦ୍ମ ପୁରାଣରେ ଭାଗବତ ମହାତ୍ମା ତ ରହିଛନ୍ତି ତେବେ ଏଠି କୁହାଯାଉଛି ଯେ ନିମ୍ନ ଗାନ ଯଥା ଦେବାନାମ ଅଚ୍ୟୁତ ଯଥା ଦେବତାମାନଙ୍କ ଭିତରେ ଅଚ୍ୟୁତ ଭଗବାନ ବିଷ୍ଣୁ ବା କୃଷ୍ଣ ସେହିଭଳି ଭାବରେ ଶ୍ରେଷ୍ଠ ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ ଭଗବାନ ବିଷ୍ଣୁଙ୍କର ଭକ୍ତମାନ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶମ୍ଭୁ ଶିବଜୀ ବୈଷ୍ଣବମାନଙ୍କ ଯଥା ଶମ୍ଭୁ ଏବଂ ପୁରାଣ ଇଦମ୍ ତଥା ପୁରାଣମାନଙ୍କ ଭିତରେ 18 ପୁରାଣ ରହିଛନ୍ତି ଆହୁରି ସେଇଭଳି ଭାବେ ଅନେକ ଉପପୁରାଣ ରହିଛନ୍ତି, କିନ୍ତୁ ସବୁ ପୁରାଣମାନଙ୍କ ଭିତରେ ଇଦମ୍ କଥା ସୁତ ଗୋସ୍ୱାମୀ ଯେଉଁ କହୁଥିଲେ ବହି ଦେଖିକି କହୁନଥିଲେ, ଇଦମ୍ ଏଇ ଭାଗବତଙ୍କୁ କହୁଛନ୍ତି। ଏଇ ଇଦମ୍ ଏଇ ଭାଗବତ ହେଉଛି ଶ୍ରେଷ୍ଠ ଭାଗବତ କଥା ବା ରଚିତ ହୋଇଥିବ, ଶାସ୍ତ୍ର ରଚିତ ହୋଇଥିବ, କାହିଁକିନା ଇଏ ବ୍ୟାସଦେବ ରଚନା କରିଛନ୍ତି ସବୁ ନା। ବ୍ୟାସଦେବ ଲେଖିବା ପାଇଁ ସେ ବାସ ତା ପୂର୍ବରୁ ଲେଖା ହୋଇନଥିଲା, ବ୍ୟାସଦେବ ପୂର୍ବରୁ ଶାସ୍ତ୍ର କେବଳ ମନେ ରଖୁଥିଲେ, କିନ୍ତୁ ଇଏ ବହି ନ ଦେଖିକି କହୁଥିଲେ କୁହାଯାଏ। ସୁଖଦେବ କହିଥିଲେ, ଯଦିଓ ସେ ପଢ଼ିଥିଲେ ପୋଥି ରହିଛି, କିନ୍ତୁ ସେ ପୋଥି ଦେଖୁନି, ତାଙ୍କର ସେ ମନେ ଥିଲା। ସୁଖଦେବ ସୁତଗୋସ୍ୱାମୀ ମଧ୍ୟ ସେଇଭଳିଆ ମନେ ଥିଲା, ଏଇଭଳିଆ ବର୍ତ୍ତମାନ ମଧ୍ୟ ଅଛନ୍ତି ଯେଉଁମାନେ ସବୁ ମନେ ରଖିଛନ୍ତି, 18,000 ସବୁ ମନେ ରଖିଦେଇଛନ୍ତି। ଆମର ସେ ଶ୍ରୀମନ୍ତ ରାଧାକୃଷ୍ଣ ସେ ମହାରାଜ, ସେ ଯେତେବେଳେ କହନ୍ତି ଭାଗବତ ସେ ବହି ଦେଖନ୍ତି ନାହିଁ, ସେ ମନକୁ କହିଦେଇ ଯାଆନ୍ତି, ଏବେ ଚିନ୍ତା କରିପାରିବା ନାହିଁ। ତେଣୁ ଯାହା ବି ହେଉ, ପୁରାଣ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଅନ୍ତତଃ ପକ୍ଷେ ଯେଉଁ 18 ପୁରାଣ ରହିଛି, 400,000 ଶ୍ଳୋକ ରହିଛନ୍ତି ତା ଦେହରେ, 400,000 ଶ୍ଳୋକ। ତେଣୁ ଏଇ ଶ୍ଳୋକମାନ କେବଳ ସ୍କନ୍ଦ ପୁରାଣରେ ରହିଛନ୍ତି 81,000 ଶ୍ଳୋକ, 81,100 ଏଇଭଳି ଶ୍ଳୋକ ସବୁ ରହିଛନ୍ତି, 1,000,000 ଶ୍ଳୋକ ରହିଛନ୍ତି। ଏ ସମୁଦାୟ ଶ୍ଳୋକ ସଂଖ୍ୟା ହେଉଛି 400,000, କିନ୍ତୁ ଏଇ ଯେଉଁ ଭାଗବତମ ରହିଛି 18,000 ଶ୍ଳୋକ। ପୁରାଣ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଏଇ ପୁରାଣ ହେଉଛନ୍ତି ଶ୍ରେଷ୍ଠ ପୁରାଣ, ଆ ସହିତ କେହି ସମାନ ହୋଇପାରିବେ ନାହିଁ ଭାଗବତ ପୁରାଣ ସହିତ। କାରଣ ଆ ପୂର୍ବରୁ ସବୁ ପୁରାଣ ରଚନା କରିଥିଲେ ବ୍ୟାସଦେବ, ସବୁ ବେଦ ଉପନିଷଦ ଆଉ ଅନ୍ୟାନ୍ୟ ସଂଗୀତା ଇତ୍ୟାଦି ସବୁ ରଚନା କରିକି, ବେଦାନ୍ତ ସୂତ୍ର ମହାଭାରତ ଇତ୍ୟାଦି ସବୁ ରଚନା କରିସାରିଲେ, କିନ୍ତୁ ତଥାପି ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ଯେତେବେଳେ ତାଙ୍କର ଗୁରୁ ନାରଦ ମୁନି କହିଲେ, ତୁମେ ଯେଉଁ ଅନ୍ୟ ସବୁ ଶାସ୍ତ୍ର ରଚନା କରିଛ ସେଥିରେ ଯେଉଁଭଳି ଭାବରେ ଧର୍ମ ଅର୍ଥ କାମ ମୁଖ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନା, ସେଥିପାଇଁ ତୁମେ ଶାନ୍ତିପ୍ରାପ୍ତ ହୋଇପାରୁନା। ତେଣୁ ସେଠୁ ରଚନା କରି ଅନ୍ତିମ ବ୍ୟାସଦେବଙ୍କର ଅନ୍ତିମ କୃତି ହେଉଛି ଭାଗବତମ, ଭାଗବତମ ଅନ୍ତିମ କୃତି ଯେଉଁଠି ରଚନା କରି ସେ ପୂର୍ଣ୍ଣ ସନ୍ତୋଷ ଲାଭ କଲେ। ପୁଣି ଆଉ ଗୋଟେ ଅସନ୍ତୋଷ ଆସିଗଲା, ଏ ଭାଗବତ କାହାକୁ ଦେବେ, ସବୁ ଅନେକ ଅନେକ ଶିଷ୍ୟ ତାଙ୍କର ଅଛନ୍ତି, ଜୟମିନୀ ପୈଳ ଅଙ୍ଗିରସ ଇତ୍ୟାଦି ସୁମନ୍ତୁ ଏମାନେ ସବୁ ଅଛନ୍ତି, ବହୁତ ଶିଷ୍ୟମାନେ ଅଛନ୍ତି, ଶିଷ୍ୟ ପ୍ରଶିଷ୍ୟ ସବୁ ରହିଛନ୍ତି, କିନ୍ତୁ ଭାଗବତ କାହାକୁ ଦେଉନଥିଲେ, ଭାଗବତ ଉପଯୁକ୍ତ ନଥିଲେ, ତାଙ୍କର ଗ୍ରହଣକାରୀ ଉପଯୁକ୍ତ କେହି ନଥିଲେ। ତେଣୁ ସେ ବହୁତ ତପସ୍ୟା କଲେ, ତପସ୍ୟା କରି ପ୍ରାପ୍ତ ହେଲେ, ସୁଖକୁ ପ୍ରାପ୍ତ ହେଲେ, ସୁଖଦେବଙ୍କୁ ପ୍ରାପ୍ତ ହେଲେ, ତେଣୁ ତାଙ୍କୁ ଏ ଭାଗବତମ ଦେଇଛନ୍ତି, ଆମେ ତାଙ୍କ ମାଧ୍ୟମରେ ଶୁଣୁଛେ ଭାଗବତମ। ତେଣୁ ଏଠି କୁହାଯାଉଛି ପୁରାଣ ଇଦମ୍ ତଥା, ସବୁ ପୁରାଣମାନଙ୍କ ଭିତରେ ଏଇ ଭାଗବତ ପୁରାଣ ହେଉଛି ଶ୍ରେଷ୍ଠ ପୁରାଣ, 18,000 ଶ୍ଳୋକ। ସେଥିପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି 8-9 ଏ ଭାଗବତ ପାଠ ହେବ ପ୍ରତିଦିନ, ଯେତେ ପୃଥିବୀରେ ଯେତେ କେନ୍ଦ୍ର ଅଛି ସବୁଠେଇ 8-9 ଭାଗବତ କଥା ହେବ। ଏବଂ ଅନ୍ୟ ସବୁ ମନ୍ଦିରମାନଙ୍କରେ ଆମେ ଯେତେ ମନ୍ଦିର ସବୁ ଯାଇଛୁ, ସବୁ ମନ୍ଦିର ଯେତେ ସବୁ ଥିବେ ଭକ୍ତ ସମସ୍ତେ ଆସି ଶୁଣିବେ ଭାଗବତ ଚାଲିଛି, ମାନେ ସମସ୍ତେ ଆସି ସମସ୍ତେ ଆସି ଶୁଣିବେ ଭାଗବତ। ଏବେ ଏଭଳି ଭାଗବତ ପ୍ରଭୁପାଦ ମହାରାଜ ଏ ଭାଗବତ ମାଧ୍ୟମରେ ଆମେ ଭଗବତ ଧାମକୁ ଯିବା। ଭାଗବତମ ଶାସ୍ତ୍ର ସବୁଠାରୁ ଶ୍ରେଷ୍ଠ ଶାସ୍ତ୍ର ହେଉଛନ୍ତି ଭାଗବତମ। ପ୍ରଭୁପାଦ ମହାରାଜ ସକାଳେ କ'ଣ ଭଗବତ ଗୀତା କରିପାରିନଥାନ୍ତେ, ଭାଗବତ କ'ଣ ସନ୍ଧ୍ୟାବେଳେ କରିପାରିନଥାନ୍ତେ, କାହିଁକି ଭାଗବତ ରଖିଲେ 8-9 ବା ଖରାବେଳେ କରିପାରିଥାନ୍ତେ ବା କ'ଣ 8-9 କହିଲେ, ଇଏ ହେଉଛି ସମସ୍ତେ ସମୟ ରହିଛି 9 ପ୍ରସାଦ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିଛି, ପ୍ରସାଦ ପାଇଲେ ଯିବାଟେ ଯିବ, ତେଣୁ ପ୍ରସାଦ ପାଇବା ପୂର୍ବରୁ ଇଏ ପ୍ରସାଦ ଦେବେ, ଇଏ ଇଏ ଆତ୍ମାର ଖାଦ୍ୟ, ଆତ୍ମାର ଆହାର। ତାଦ୍ର ଶାମ ଚତୁପ୍ତ ସେ ନାନ୍ୟତ୍ର ସାତ ଅଛି କ୍ୱଚିତ କୁହାଗଲା, ଏଇ ରସରେ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେ ଆଉ କେଉଁଥିରେ ଆନନ୍ଦ ପ୍ରାପ୍ତ ହେବେ ନାହିଁ। ଯେମିତି ଆମର ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, ଏତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଖାଦ୍ୟ ତ ଛାଡ଼ ପାନୀୟ ବି ନେଉନାହାନ୍ତି, ଏମିତିକି ବିଶ୍ରାମ ବି ନେଉନାହାନ୍ତି, ନନ୍ଷ୍ଟପ୍ ଗୋଟେ ଜାଗାରେ ବସି ଶୁଣୁ ସେ 7 ଦିନ 7 ରାତି ଆମେ ଚିନ୍ତା କରିପାରିବା ନାହିଁ, କେତେ ଆନନ୍ଦ ରହିଛି ଭାଗବତମରେ। ତେଣୁ ଏଠି କହିଲେ ପୁରାଣ ନିଦମ ତଥା ଶ୍ରୀମଦ୍ ଭାଗବତ ପୁରାଣ ମମଳମ, ଯଦି ବୈଷ୍ଣବାନ ପ୍ରିୟମ ଏ ଭାଗବତମ ଯେଉଁ ରହିଛି ଇଏ ଅମଳ ପୁରାଣ, ଅମଳ ପୁରାଣ କହିଲେ ଏଥିରେ କୌଣସି ମଳ ନାହିଁ। ମଳ କହିଲେ କ'ଣ ନା ଯେଉଁ ସତ୍ତ୍ୱ ରଜ ତମ ଏ ତ୍ରିଗୁଣ ଭିତରେ ସବୁ ରହିଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ନା ତ୍ରୈଗୁଣିଆ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ ଏ ବେଦରେ ତିନୋଟି ଗୁଣ ରହିଛି, ମଳ ରହିଛି। ଗୁଣ କହିଲେ ମଳ, ସତ୍ୟ ରଜ ତମ ଏ ଗୁଣର ମଳ ରହିଛି, ପ୍ରଭାବ ରହିଛି। କିନ୍ତୁ ଭାଗବତମ ଏଭଳି ଶାସ୍ତ୍ର ଏଥିରେ କୌଣସି ମଳ ନାହିଁ। ପୁରାଣ ଅମଳମ, ପୁରାଣ ଅମଳମ ଯତ୍ ବୈଷ୍ଣବାନ ପ୍ରିୟମ, ବୈଷ୍ଣବମାନଙ୍କର ଇଏ ହେଉଛି ଭାଗବତ ପ୍ରିୟ। ଭାଗବତ ବୈଷ୍ଣବାନ ପ୍ରିୟମ ଯସ୍ମିନ୍ ପରମହଂସ୍ୟଂ ଏକମଳ ଜ୍ଞାନଂ ପରମ ଦିଅତି। ଏ ପରମହଂସ ବ୍ୟକ୍ତିମାନେ ଏଇଟାକୁ ଆସ୍ୱାଦନ କରିବେ। ବୈଷ୍ଣବମାନେ ଭିତରେ ଯେଉଁମାନେ ପରମହଂସ ସେ ଆହୁରି ସୁନ୍ଦର ଭାବରେ ଏଇଟାକୁ ଆସ୍ୱାଦନ କରିବେ। ଏକମ୍ ଅମଳମ ଜ୍ଞାନମ ବୈଷ୍ଣବ ପ୍ରିୟମ ଯେମିତି ଭାଗବତ ପ୍ରାଣ ଯସ୍ମିନ୍ ପରମହଂସ୍ୟମ ପରମହଂସ ସଂହିତା ଏଇଟା। ହଂସ କହିଲେ କ'ଣ ନା ହଂସ ଗୋଟେ ଏଭଳି ପକ୍ଷୀ, ପକ୍ଷୀମାନଙ୍କ ଭିତରେ 10 ଲକ୍ଷ ପକ୍ଷୀ ରହିଛନ୍ତି, ଏ ହଂସ ହେଉଛନ୍ତି ଶ୍ରେଷ୍ଠ ପକ୍ଷୀ। ଭାଗବତ ଆରମ୍ଭରେ ସେଟା କୁହାଗଲା ନ ଯତ୍ ପଥଶ୍ଚିତ୍ର ପଦଂ ହରତ ଯଶୋ ଜଗତ ପବିତ୍ର ପ୍ରଗୁଣିତ କରିଛି ତତ୍ ଭାୟସମ ତୀର୍ଥମ ଉଷନ୍ତି ମାନସ ନ ଯତ୍ର ହଂସା। ହଂସ କଥା କୁହାଗଲା ଯେଉଁମାନେ ହଂସ ସ୍ୱଭାବ ଏବଂ କାକଟ ସ୍ୱଭାବ ଦୁଇ ସ୍ୱଭାବର ମନୁଷ୍ୟ ଅଛନ୍ତି। ହଂସ ସ୍ୱଭାବର ଯେଉଁମାନେ ମନୁଷ୍ୟ ସେମାନେ ଏଇଠିକୁ ଆସ୍ୱାଦନ କରିବେ। କାକ ସ୍ୱଭାବର ମନୁଷ୍ୟମାନେ ସେମାନେ ସବୁ ଅନ୍ୟ ସବୁ ଭାଗବତ କ'ଣ ମହାଭାରତ ଇଏ ସିଏ ସବୁ ପୁରାଣ ପୁରାଣ ସବୁ ହଜାର ହଜାର କଥା ସବୁ ଶୁଣିବେ, ସେଇଟା ଆସ୍ୱାଦନ କରିବେ। ହଂସ ସ୍ୱଭାବର ଯେଉଁମାନେ ବ୍ୟକ୍ତି ସେମାନେ ଭାଗବତଙ୍କୁ ଆସ୍ୱାଦନ କରିବେ। ଏଇଟା ଲେଖା ହେଇଛି ସେଇଟା ପାରମହଂସ ନ ଯତ୍ ପଚସ୍ତି ଭାଗବତ ପ୍ରଥମ ସବୁ ପ୍ରଥମ ଅଧ୍ୟାୟରେ ରହିଛି ଏବଂ ଏ ଶ୍ଳୋକଟିକି ପୁଣି ଥରେ ଦ୍ୱାଦଶ ଅଧ୍ୟାୟରେ ସୁଧ ଗୋସ୍ୱାମୀ କହିବେ। ତିନୋଟି ଶ୍ଳୋକ ରିପିଟ୍ କରିଛନ୍ତି ସୁଧ ଗୋସ୍ୱାମୀ, ଏତେ ସୁନ୍ଦର ଶ୍ଳୋକ ରହିଛି। ଯେମାନେ ହଂସ ସ୍ୱଭାବ, ହଂସ କିଏ ନା ହଂସ ଏଭଳି ଗୋଟେ ପକ୍ଷୀ ଯିଏକି କ୍ଷୀର ଆଉ ନୀର ମିଶିକି ଥିବ, କ୍ଷୀରରେ ପାଣି ମିଶାଇକି ଦେଇଦେବା, ସେ କ୍ଷୀର ସବୁ ପିଇଦେବ, ପାଣିକୁ ଛାଡ଼ିଦେବ। ଏଭଳି ହଂସ ରହିଛି, ହଂସର ସ୍ୱଭାବ ଭଗବାନ ଏଭଳି ସୃଷ୍ଟି କରିଛନ୍ତି। ତେଣୁ ସେଇଭଳି ଭାବରେ ଭୌତିକ ଜଗତରେ ବହୁତ ବହୁତ ଭଲ ଜିନିଷ ରହିଛି, ଆଉ ଅସାଧ ଜିନିଷ ମଧ୍ୟ ରହିଛି। ଇଏ ଶୁଦ୍ଧ ଭକ୍ତ ଯେଉଁମାନେ ସେମାନେ ସାର ବସ୍ତୁଟା ଗ୍ରହଣ କରି ଅସାର ଜିନିଷକୁ ତ୍ୟାଗ କରିଦେବେ। ସେଇଭଳି ଭାବରେ ଅନେକ ପୁରାଣ ସବୁ ରଚନା କରାଯାଇଛି, ଯେଉଁମାନେ ହଂସ ସ୍ୱଭାବ ବ୍ୟକ୍ତିମାନେ ସେମାନେ ଏଇ ଭାଗବତ ରୂପକ ଶାସ୍ତ୍ରକୁ ଆସ୍ୱାଦନ କରିବେ। ପରମହଂସମ ଏକମ୍ ଅମଳମ ଜ୍ଞାନମ ପରମ ଗୀତ, ଅମଳ ଜ୍ଞାନ ଏଥିରେ କୌଣସି ଇଏ କ'ଣ ତ୍ରିଗୁଣିଆର ଜ୍ଞାନ ନାହିଁ, ତ୍ରିଗୁଣ ଉର୍ଦ୍ଧ୍ୱରେ ନିସ୍ତ୍ରୈଗୁଣିଆ ପରମ ଗୀତେ। ପରମହଂସ ମାନେ ଏଠାକୁ ଗାନ କରିବେ, ଏ ଭାଗବତଙ୍କୁ ଗାନ କରିବେ, ପରମ ଗୀତେ ସେ ଭାଗବତଙ୍କୁ ହିଁ ସେମାନେ ଗାନ କରିବେ। ଏବଂ ତତ୍ର ଜ୍ଞାନ ବିରାଗ ଭକ୍ତି ସହିତ ଏ ଭାଗବତଙ୍କୁ ଯେଉଁମାନେ ଆଶ୍ରୟ ନେବେ ସେମାନେ ଜ୍ଞାନ ପ୍ରାପ୍ତ ହେବେ ଏବଂ ବୈରାଗ୍ୟ ପ୍ରାପ୍ତ ହେବେ। ଭାଗବତ ସୁତ ଗୋସ୍ୱାମୀ ଆରମ୍ଭରେ କଥା କହିଥିଲେ, ଭାଗବତ ଆରମ୍ଭରେ ପ୍ରଥମ ଦ୍ୱିତୀୟ ଅଧ୍ୟାୟରେ କହିଲେ ବାସୁଦେବ ଭଗବତୀ ଭକ୍ତିଯୋଗ ପ୍ରୟୋଜିତ ଜନୟତି ଆସୁ ବୈରାଗ୍ୟମ ଜ୍ଞାନ ଅହିତୁକମ। ଜଣେ ଭଗବାନ ବାସୁଦେବଙ୍କୁ ଯଦି ଭକ୍ତି କରିବେ ତାହେଲେ ତାଙ୍କର ଖୁବ୍ ଶୀଘ୍ର ଜ୍ଞାନ ଏବଂ ବୈରାଗ୍ୟ ଆସିବ, ଅହିତୁକ ଭାବରେ ଆସିବ। ଆଉ କୌଣସି ଶାସ୍ତ୍ର ଅଧ୍ୟୟନ ନକଲେ ମଧ୍ୟ ସେଇଟା ଆସିବ। ଭଗବାନ କେବଳ ଭକ୍ତି କଲେ, ବାସୁଦେବ ଭଗବତୀ ଭକ୍ତିଯୋଗ ପ୍ରୟୋଜିତ ଜନୟତି ଆସିବ ଜ୍ଞାନ ଅହିତୁକମ, ଅହିତୁକ ଭାବରେ ଆସିବ। ତେଣୁ ଏଇ ଯେଉଁ ଜ୍ଞାନ ବିରାଗ ଭକ୍ତି ସେ ନୈଷ୍କର୍ମ୍ୟ ଆବିଷ୍କୃତମ ଆବିଷ୍କାର କରାଯାଇଛି ଭାଗବତମରେ ଆବିଷ୍କାର ନୈଷ୍କର୍ମ୍ୟ। ସମସ୍ତେ କର୍ମବନ୍ଧନ ରହିଛନ୍ତି, ଇଏ ଯେଉଁ ରହିଛି ଏଇଟା ନୈଷ୍କର୍ମ୍ୟ, ଆମ କର୍ମବନ୍ଧନ ମୁକ୍ତ କରିଦେବ। ନୈଷ୍କର୍ମ୍ୟ ଆବିଷ୍କୃତମ ଯେମିତି ବୈଜ୍ଞାନିକମାନେ ଆବିଷ୍କାର କରୁଛନ୍ତି ବା ଉଦ୍ଭାବନ କରୁଛନ୍ତି, ସେଭଳି ବ୍ୟାସଦେବ ଏଇଟାକୁ ଆବିଷ୍କାର କରିଛନ୍ତି। ତା ପୂର୍ବରୁ ଅନେକ ଶାସ୍ତ୍ର ରଚନା କରିଥିଲେ, ଏଇଟାକୁ ଆବିଷ୍କାର କରିପାରିନଥିଲେ, ତାଙ୍କର ଗୁରୁଦେବ ନାରଦ ମୁନି କହିବାରୁ ସେଇଟାକୁ ଆବିଷ୍କାର କରିଛନ୍ତି। ତେଣୁ ଏଇଟାକୁ ତତ୍ ଶୁଣନ୍, ଏଇଟାକୁ ଶୁଣନ୍, ଏଇଟାକୁ ଶୁଣିବେ, ସୁପଠନ ଶୁଣିବେ, ଯେତେବେଳେ ସୁବିଧା ହେବ ସମୟ ହେବ ପଠନ କରିବେ, ପାଠ କରିବେ, ସୁପଠନ ସୁନ୍ଦର ଭାବରେ ପାଠ କରିବେ ଏବଂ ସୁପଠନ ବିଚାରଣ କରୋ। କିଏ ଯଦି ବକ୍ତା ଅଛି ତାଠୁ ଶୁଣିବେ, କିଏ ଯଦି ବକ୍ତା ନାହାନ୍ତି ନିଜେ କହିବେ ଅନ୍ୟମାନଙ୍କୁ ଶୁଣେଇବେ, ଆଉ କେହି ବକ୍ତା ନାହାନ୍ତି କି ଶ୍ରୋତା ନାହାନ୍ତି, ତାହେଲେ ବିଚାର ନ କରୁ, ବିଚାର କରି ଭାଗବତ ଶାସ୍ତ୍ର ଏଭଳି ପ୍ରତି ଶ୍ଳୋକରେ ବିଚାର କଲେ, ବିଚାର କଲେ ଚିତ୍ତେ ପାବ ଚମତ୍କାର, ଏଇ ଗୋଟେ ରହିଛି ଚରିତ୍ର ମଧ୍ୟରେ ମହାପ୍ରଭୁର କଥା। ମହାପ୍ରଭୁ ଏଇଟାକୁ କହିଛନ୍ତି ପୁରା ପ୍ରମାଣ ଅମଳ, ଏ ଭାଗବତଙ୍କୁ ଅମଳ ପ୍ରମାଣ ବୋଲି ମହାପ୍ରଭୁ କହିଛନ୍ତି। ସେହି ଚୈତନ୍ୟ ଚନ୍ଦ୍ର ଦୟା କର ବିଚାର, ବିଚାର କରିଲେ ଚିତ୍ତେ ପାବ ଚମତ୍କାର, ଏଇଟା ବିଚାର କର। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ତୁମେ ବିଚାର କର, ଅନ୍ତିମରେ ସବୁ ଜ୍ଞାନ ଦେଇକରି କହିଲେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ଇତିତେ ଜ୍ଞାନ ଆଖ୍ୟାତ ଗୃହାତ ଗୃହତମ ମୟା ବିମୃଶ ଦଶ ତଥ୍ୟ ଶିଶୁ ତଥା ବିମୃଶ, ବିମୃଶ ମାନେ ବିଚାର କର, ଏଇଟାକୁ ଅଶେଷ ଭାବେ ବିଚାର କର। ଏ ଜ୍ଞାନ ଏଭଳି ରହିଛି, ଯେତେ ଆଲୋଚନା କରିବା ଯେତେ ବିଚାର କରିବା ସେତେ ନୂଆ ନୂଆ କଥା ଆସିବ। ଭଗବାନଙ୍କର ଜ୍ଞାନ ଇଏ ଛୋଟିଆ କଥା ନୁହଁ, ଇଏ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହ। ଏମିତିକି ପ୍ରଭୁପାଦ ମହାରାଜ କହନ୍ତି ଯଦି ପ୍ରତିଦିନ ଆମେ ଭଗବତ ଗୀତାର 700 ଯାକ ଶ୍ଳୋକ ପାଠ କରିବା, ପ୍ରତି ଶ୍ଳୋକ ପ୍ରତିଦିନ ଆଉ ଗୋଟେ ଗୋଟେ ନୂଆ ଅର୍ଥ ପ୍ରାପ୍ତ ହେବା, ପ୍ରତିଦିନ ଯଦି ପାଠ କରିବା ଏଇଟା ତ ସମ୍ଭବ ନୁହଁ। ଯଦି ଯିଏ କରିପାରିବ, ଜଣେ ଜଣେ ଅଛନ୍ତି ଆମର ଅଫିସରୁ, ମୁଁ ଜାଣିଥିଲି ଆମ ଅଫିସରେ ଜଣେ ଭଗବତ ଗୀତା ସବୁ 700 ଶ୍ଳୋକ ସବୁଦିନେ ଇଏ କରୁଥିଲେ, ତାଙ୍କ ସବୁ ମନେ ଥିଲା, କିନ୍ତୁ କହିଲେ କ'ଣ ହେବ ଛାଡ଼ନ୍ତୁ ସେ କହିବେ ନାହିଁ। ତେଣୁ ତାହେଲେ ଏହିଭଳି ଭାବରେ ଏଠି କୁହାଯାଉଛି ଜାସ୍ମିନ୍ ତତ୍ର ଜ୍ଞାନ ବିରାଗ ଭକ୍ତି ନୈଷ୍କନ୍ଦ ତତ୍ଶ୍ରଣ ସୁପର୍ଣ୍ଣ ବିଚାର ଭକ୍ତିଆ ବିମୁଚ୍ୟ ନର। ଏହି ଭାଗବତ ମୁଁ କେବଳ ଶୁଣିବେ, ପାଠ କରିବେ, ବିଚାର କରିକିରି ଭକ୍ତିରେ ଭକ୍ତି ସେମାନେ ପ୍ରାପ୍ତ ହେବେ ଏବଂ ବିମୁଚ୍ୟ ଭୌତିକ ଜଗତକୁ ପାର ହୋଇଯିବେ ସେମାନେ ବିମୁଚ୍ୟ ନର। ତେଣୁ ଭବେ ଭବେ ଯଥା ଭକ୍ତି ଯୋଗୀନ୍ଦ୍ରାୟ ନମସ୍ତସ୍ମୈ ସୁଖାୟ ବ୍ରହ୍ମରୂପିଣେ ସଂସାର ସର୍ପ ଦ୍ରଷ୍ଟୋଜୋ ବିଷ୍ଣୁରାତ ମମୁଚତ୍। ଯୋଗୀନ୍ଦ୍ରାୟ ନମସ୍ତସ୍ମୈ, ଯୋଗୀନ୍ଦ୍ରାୟ ନମସ୍ତସ୍ମୈ କେବେ ସୁତ ଗୋସ୍ୱାମୀ କହୁଛନ୍ତି, ଯୋଗୀନ୍ଦ୍ର ହେଉଛନ୍ତି ସୁଖଦେବ, ତାଙ୍କଠୁ ଶୁଣିଥିଲେ ସିଏ ଗୁରୁଙ୍କୁ ନମସ୍କାର କରୁଛନ୍ତି ଅନ୍ତିମରେ। ଯୋଗୀନ୍ଦ୍ରାୟ ନମସ୍ତସ୍ମୈ ସୁଖାୟ ବ୍ରହ୍ମରୂପିଣେ, ଏ ସୁଖ ଯିଏକି ବ୍ରହ୍ମ ପରମ ବ୍ରହ୍ମ ବା ବ୍ରହ୍ମ ରୂପରେ ସିଏ ମଧ୍ୟ ବ୍ରହ୍ମଙ୍କ ଭଳି ଶକ୍ତି ପ୍ରାପ୍ତ ହୋଇଛନ୍ତି ବ୍ରହ୍ମରୂପିଣୀ। ଯେମିତି କ'ଣ କହୁଛନ୍ତି ସାକ୍ଷା ଧରିତ୍ରୀନ ସମସ୍ତ ଶାସ୍ତ୍ରୀ, ସେଭଳି ଗୁରୁଦେବ ହେଉଛନ୍ତି ସ୍ୱୟଂ ଭଗବାନ, ଏହିଭଳି ଭାବରେ ସାକ୍ଷାତ ବ୍ରହ୍ମରୂପିଣୀ। ସଂସାର ସର୍ପଦଷ୍ଟ ଯେଉଁ ବିଷ୍ଣୁ ରାହତ ଅମୁମଚର, ଏ ଯେଉଁ ପରୀକ୍ଷିତ ମହାରାଜ ତକ୍ଷକ ଦଂଶନ କଲା, ଇଏ କି କିଏ ତକ୍ଷକ ଦଂଶନ କଲା ମାନେ କ'ଣ, ଇଏ ଇଏ କି ସର୍ପ ନା ସଂସାର ସର୍ପ। ଆମେ ସମସ୍ତଙ୍କୁ ସେ ସଂସାର ସର୍ପ ଆସିବ, 7 ଦିନରେ ତକ୍ଷକ ଦଂଶନ କରିଥିଲେ ଆମକୁ ସେହିଭଳି ଭାବରେ ରବିବାରରୁ ସୋମବାର, ଆଜି ହେଲା କିବାରେ ଗୁରୁବାର, ଗୁରୁବାରରୁ ବୁଧବାର, ଏଇ 7 ଦିନ 7 ଦିନରେ ଯେମିତି ହେଲେ ତକ୍ଷକ ଦଂଶନ କରିବ, ସଂସାର ସର୍ପ ଦଂଶନ କରିବ। ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯୋଗୀ, ଯେଉଁଭଳି ଭାବରେ ପରୀକ୍ଷିତ ମହାରାଜକୁ ସଂସାର ସର୍ପ ଦର୍ଶନରୁ ସଂସାର ସର୍ପ ଦଷ୍ଟ ଯେଉଁ ବିଷ୍ଣୁରାହତ ମମୁଚତ, ବିଷ୍ଣୁରାହତ ପରୀକ୍ଷିତ ମହାରାଜକୁ ବିଷ୍ଣୁରାହତ କୁହାଯାଏ, କାହିଁକି ନା ସେ ମାଆଙ୍କର ଗର୍ଭରେ ଥିଲେ ଯେଉଁ ରହିଛନ୍ତି ଅର୍ଜୁନ କ'ଣ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଛାଡ଼ିଥିଲେ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ତାଙ୍କୁ ରକ୍ଷା କରିଥିଲେ, ତେଣୁ ତାଙ୍କର ଗୋଟିଏ ନାମ ହେଉଛି ବିଷ୍ଣୁରାହତ। ଯେଉଁଭଳି ଭାବରେ ବିଷ୍ଣୁରାହତକୁ ସଂସାର ସର୍ପରୁ ଉଦ୍ଧାର ମୁଚ୍ଚତେ ଉଦ୍ଧାର କଲେ, ସେହିଭଳି ଭାବରେ ଏ ଆମେ ଯେଉଁ ଏଇ ସଂସାର ରୂପକ ସର୍ପ ଦଷ୍ଟ ହୋଇକି ରହିଛେ, ଆମକୁ ସଂସାର ରୂପ ସବୁ 7 ଦିନରେ ଯେଉଁଦିନ କେଉଁଦିନ ଆମେ ଏ ସଂସାର ରୂପକ ସର୍ପ ଦ୍ୱାରା ଦଷ୍ଟ ହେବା, ଦଷ୍ଟ ହେବା, ଦଂଶିତ ହେବା, କିନ୍ତୁ ତା ପୂର୍ବରୁ ଯେଉଁଭଳି ଭାବେ ପରୀକ୍ଷିତ ମହାରାଜ ତ୍ୟାଗ କରିଦେଇଥିଲେ ଶରୀରକୁ, ଆମେ ସେହିଭଳି ଭାବରେ ମୃତ୍ୟୁ ଆସିବା ପୂର୍ବରୁ ଆମେ ଭଗବତ ଧାମକୁ ଚାଲିଯାଇଥିବା, ଏ ଭାଗବତ ଶାସ୍ତ୍ର ମହାତ୍ମ୍ୟ। ସେଭଳି ଭାବରେ ମୁମୁଚତ ମୁମୁଚତ ଭବେ ଭବେ ଯଥା ଭକ୍ତି, ଏ ପ୍ରାର୍ଥନା କରୁଛନ୍ତି, ଆମେ ସମସ୍ତେ ପ୍ରାର୍ଥନା କରିବା, ଭବେ ଭବେ ଯଥା ଭକ୍ତି ପାଦୟୋ ତବଜାୟତେ ତଥା ପୁରୁଷ ଦେବେଶ ନାଥ ସ୍ତ୍ୱଙ୍ଗ ଯଥା ପ୍ରଭୁ। ଭବେ ଭବେ ଆମର ଆମେ ଭୌତିକ ଭୌତିକ ପାର ନହେଲେ କିଛି ଅସୁବିଧା ନାହିଁ, ପ୍ରତି ଜନ୍ମେ ନେଉଥିବା ପ୍ରତି ଭାବରେ ଆସୁଥିବା, କିନ୍ତୁ ଏତିକି ପ୍ରାର୍ଥନା ପ୍ରଭୁ, ଯେମିତି ମହାପ୍ରଭୁ କହିଥିଲେ ସେଇଭଳି ଭାବେ ଭାବେ ଯଥା ଭକ୍ତି, ପ୍ରତି ଜନ୍ମରେ ଯେମିତି ଆପଣଙ୍କର ଭକ୍ତି ହେଉ, ପାଦ ହେଉ ତେବେ ଯାହା ହେଉଛି ଆପଣଙ୍କ ପାଦ ପଦ୍ମରେ ମୋର ଭକ୍ତି ହେଉ, ତଥା ପୁରୁଷ ଦେବେଶ, ହେ ଦେବେଶ, ହେ କୃଷ୍ଣ, ହେ ଅଚ୍ୟୁତ, ହେ ଦେବେଶ, ଏତିକି କୃପା କରନ୍ତୁ, ତଥା ପୁରୁଷ ଦେବେଶ ନାଥ ସ୍ତଙ୍ଗ ଯଥା ପ୍ରଭୁ, ହେ ପ୍ରଭୁ, ହେ ନାଥ, ହେ ଦେବେଶ, ଆପଣଙ୍କ ପାଦ ପଦ୍ମରେ ଆମର କେବଳ ଭକ୍ତି ରହୁ, ଆମେ ମୁକ୍ତି ଚାହୁଁନାହୁଁ। ନ ଧନଂ ନ ଜନଂ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମୟ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତିର ହୋଇଥିବି ତ୍ୱୟି। ଏ କଥାରେ ସୁଖଦେବ ଗୋସ୍ୱାମୀ ଏ ସୁତ ଗୋସ୍ୱାମୀ କହୁଛନ୍ତି ଯା ଆପଣଙ୍କ ପାଦ ପଦ୍ମରେ ଆମର କେବଳ ଭକ୍ତି ରହୁ। ତେଣୁ ଏ ଶ୍ଳୋକଟି ଅନ୍ତିମ ଶ୍ଳୋକ, ନାମ ସଂକୀର୍ତ୍ତନ ଦସ୍ୟ, ଭଗବାନଙ୍କର କେବଳ ନାମ ସଂକୀର୍ତ୍ତନରେ ସର୍ବ ପାପ ଚାଲିଯିବ, ସର୍ବ ପାପ। ଆମେ ଶୁଣିଲେ ନାମର ମହାତ୍ମ୍ୟ, ପ୍ରତି ସ୍କନ୍ଧରେ ଭଗବାନ ନାମର ମହାତ୍ମ୍ୟ ଅଛନ୍ତି। ଆମେ ସାତଟି ସ୍କନ୍ଧରୁ ବିଭିନ୍ନ ସ୍କନ୍ଧରୁ ଉଦ୍ଧାର କରି ସାତ ଥର ଏ କଥାଟି କହିଲେ ସାରା ପୃଥିବୀରେ ଏ ଭଗବାନଙ୍କର ନାମ ମହାତ୍ମ୍ୟ ପ୍ରକାଶ ହୋଇଛି। ଆମ ତରଫରୁ ଇସ୍କନ୍ ବୁର୍ଲା ତରଫରୁ ମଧ୍ୟ ଆମକୁ ସୁଯୋଗ ମିଳିଲା, ଆପଣମାନେ କୃପା କଲେ ଆମକୁ ଏଇ ସାତ ଦିନରେ ଏଇ ଭଗବାନଙ୍କ ନାମର ମହାତ୍ମ୍ୟ କହିଲେ। ଏଇ ଅନ୍ତିମ ଶ୍ଳୋକ, ଅନ୍ତିମ ଶ୍ଳୋକ ନାମ ଯାହାଙ୍କର ନାମ ସଂକୀର୍ତ୍ତନ ମାଧ୍ୟମରେ ସମସ୍ତ ପାପ ନଷ୍ଟ ହୋଇଯିବ, ସର୍ବ ପାପ ପ୍ରଣାଶନ, ପ୍ରଣାମ ଦୁଃଖ ସମନ, ତାଙ୍କୁ ପ୍ରଣାମ କରିବା ମାଧ୍ୟମରେ, ତାଙ୍କର ନାମ ହେଉ ବା ଭଗବାନ ହେଉ, ତାଙ୍କୁ କେବଳ ପ୍ରଣାମ ମାଧ୍ୟମରେ ଦୁଃଖ ସମନ, ଯେତେ ଦୁଃଖ ରହିଛି ଦୁଃଖ ସବୁ ନଷ୍ଟ ହୋଇଯିବ, ଦୁଃଖ ଚାଲିଯିବ। ତେଣୁ ତମ ନମାମି ହରିଙ୍କ ପରମ, ସେହି ଭଗବାନ ନାମ ସେହି ମଧ୍ୟ ହରି, ଅଭେଦ ତାଙ୍କ ଭିତରେ ତଫାତ ନାହିଁ, ପରମ ପରମ ହରି ସେହି ତାଙ୍କ ନାମ ଏବଂ ତାଙ୍କ ଭିତରେ କୌଣସି ତଫାତ ନାହିଁ, ତାଙ୍କୁ ଆମେ ପ୍ରଣାମ କରୁଛୁ, ଅନ୍ତିମ ପ୍ରଣାମ କଲେ। ଜୟ ହରିନାମ ସଂକୀର୍ତ୍ତନ କି, ଏଣୁ ଏହି ଶ୍ଳୋକର ଭାଷ୍ୟରେ ବହୁତ କଥା ରହିଛି, କିନ୍ତୁ ଆମେ ଗୋଟିଏ ଭାଷ୍ୟ ଦେବା, ଗୋଟିଏ ଶ୍ଳୋକ କହିବା, ଗୋଟିଏ ଟୀକା। ସେଠି କୁହାଯାଉଛି କ'ଣ ନା, ଗୋଟି ଯଶ୍ୟ ନାମ ସଂକୀର୍ତ୍ତନ ସର୍ବ ପାପ ପ୍ରସନ୍ନ, ସବୁ ପାପ ନଷ୍ଟ ହୋଇଯିବ ନାମ ସଂକୀର୍ତ୍ତନ ମାଧ୍ୟମରେ। ଯଶ୍ୟ ପ୍ରଣାମ ଦୁଃଖ ସମନ, ଯାହାଙ୍କୁ ପ୍ରଣାମ ଯାହାଙ୍କର ନାମ କୀର୍ତ୍ତନ କଲେ ସବୁ ପାପ ଚାଲିଯିବ, ଯାହାଙ୍କୁ ପ୍ରଣାମ କଲେ ଦୁଃଖ ଚାଲିଯିବ। ତଂ ହରି ସେଇ ହରି ଶ୍ରୀ ହରି କୃଷ୍ଣ ଭଗବତ ରୂପମ, ସେ ହରି ସେଇ କୃଷ୍ଣ ସେ ହେଉଛି ଭଗବା, ଏଇ ଭଗବତ, ଏଇ ଭାଗବତ ବା ଭଗବତ, ସେଇ ଭଗବତ ସେଇ ହରିଙ୍କୁ ପରମ ପରମାତ୍ମନ ନମାମି, ପରମ କହିଲେ ପରମାତ୍ମା, ସେ ହେଉଛନ୍ତି ବ୍ରହ୍ମ, ସେ ହେଉଛନ୍ତି ପରମାତ୍ମା, ସେ ହେଉଛନ୍ତି ଭଗବାନ। ତେଣୁ ସେଇ ଭଗବାନଙ୍କୁ ଆମେ ଅନ୍ତିମରେ ପ୍ରଣାମ କରୁଛୁ। ତେଣୁ ଏଇଭଳି ଭାବରେ ଆମେ ପ୍ରଣାମ କରି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌର ଭକ୍ତ କି, ଦାୟୀ ଗୋପୀ ମହାନ୍ଦି, ଜୟ ଶ୍ରୀ ଗୋପାଳ।